ମୁଁ ପୁଷ୍ପା ବେହେରା କହୁଛି, ମୋ ନାଁ ଏଇଟା 18 ନମ୍ବର ୱାର୍ଡ ଆଉ ଗଙ୍ଗୁଆ ବସ୍ତି। ଏଠି ଆମର ବହୁତ ଅସୁବିଧା ହଉଛି, ଲାଇନ ନାହିଁ, ପାଣି ନାହିଁ, ଆଉ ଏଇଠି ରାସ୍ତା ନାହିଁ, କିଛି ନାହିଁ, ଆମେ ବହୁତ ଅସୁବିଧା ହଉଛି। ଏଠି ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ବି ମାନେ ପହଞ୍ଚି ପାରୁନି, ଅଧା ବାଟରେ ରହିଯାଉଛି, ଛୁଆ ପିଲା ବହୁତ ହଇରାଣ ହଉଛନ୍ତି। ଆପଣ ସାହାଯ୍ୟ କରନ୍ତୁ, ଶୌଚାଳୟ ନାହିଁ, ଲାଟ୍ରିନ୍ ନାହିଁ, କିଛି ସୁବିଧା ନାହିଁ, ଆମେ ବାହାରକୁ ଯାଉଛୁ। ବର୍ଷା ଦିନରେ ଘରେ ସାପ ସୁପ ପଶି ଯାଉଛି, ବର୍ଷା ହେଲେ ପାଣି ପଶି ଯାଉଛି, ନାଳ ପାଣି ବି ପଶି ଯାଉଛି। 5, 6, 7 ଘରକୁ ଯଦି ଗୋଟେ ଟଏଲେଟ୍ ଦିଅନ୍ତେ ଆମେ ବହୁତ ମାନେ ଖୁସିରେ ରୁହନ୍ତୁ। ଆମର ବହୁତ ଅସୁବିଧା ହଉଛି, ଆପଣ ସାହାଯ୍ୟ କରନ୍ତୁ, ଆମର ଏଠି କୌଣସି ସୁବିଧା ହିଁ ନାହିଁ।